ତାର ଝିଅ ଜନ୍ମ ପରା ପର ଘରକୁ ଆଉ ପୁଅ ଜନ୍ମ କାଉଣ୍ଟରକୁ। ମୋ ମାଣ୍ଡୁ ବାହା ହେଇଗଲା ଆଉ କାହାକୁ, ମୋ ମାଣ୍ଡୁ ବାହା ହେଇଗଲା ଆଉ କାହାକୁ। ଆରେ ଚାଲ ଚାଲ ଆମେ ଯିବା କାଉଣ୍ଟରକୁ।
ଚାଲିଗଲୁ ଦେଢ଼ଶହ ଟଙ୍କିଆ ହିଲ୍ ପିଧି ଆଉ କାହା ସାଥିରେ, ମୁଁ ପେଟେଇଛି ଆମ ଗାଁ ତନେଇ ସାହୁ କାଉଣ୍ଟର ଆଗରେ। ଏମିତିକା ଧୋକା ଦେଲେ ହେଲେ ବୋଲେ ମୁଁ ଦେହଟା କହିଦଉଛି, ଏମିତିକା ଧୋକା ଦେଲେ ଆରେ କେମିତି ମୁଁ ବଞ୍ଚିବି। ଏକ୍ସପାଡୁରାଣ ଖାଇ କହୁଥିଲ
ଭାଇ ଆଉ ଗୋଟେ ପ୍ୟାକ୍ ବନେଇବି।
ଆବେ ଚପ୍, ହଉ ବତୀ କଣେଇକି ଦେ, ମୁଁ ଅଣେଇକି ଟେକି ଦେବି।
ଆରେ ଅନୁରୋଧ ଏତିକି ଯେ ରଖିବୁ ଲୋ ସକୁ ଆସିବୁ ସାଥେ ଆଣିବୁ ନି ତୋ ଛୁଆ। ହ୍ୟାଲୋ କହିବୁ ଯଦି କରିବି ତୋ ପାଇଁ ଓ ରାଇତା, ଚାଟୁ 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 ଚାଟି ଦବା ତୋ ପେଟୁ ଖଇତା। ଆରେ ତୁ ଆସିଲେ ଆତ୍ମା ମୋର ତ୍ରାହି ପାଇବ।
ଭାଇ ଏକାଦଶରେ କଣ ହବ,
ଭାତଟେ ହବ
ହବ,
ଡାଲିଟେ ହବ
ହବ,
ମାଲିକ ସେଇଟା ବି ହବ।
ବେଳେ ତୁ ଚାହିଁଲୁନି ବୋଲି ଅନ୍ ଦ ସ୍ପଟ୍ ମରିବି ବୋଲି ଫାଇନାଲ କରିଦେଲି। ଆରେ ତୋତା ଦେଇ ପିନ୍ଧିଲୁ ତୁ ଆଉ କା ସିନ୍ଦୁର, ଡିସାଇଡ୍ କଲି ଚାଲିଯିବି ମୁଁ ଜମପୁର। ମନ ଦୁଃଖରେ କରିବି ତୋ ପାଇଁ ଓହି ବେସର, ପାସର ନେଲେ ଖାଇବ ତୋର ନାନ୍ଦୁ ଶିଶୁର। ଆରେ ମାଗଣା ଭୋଜି ଖାଇବା ପାଇଁ ବସ ଯାକ ଉଠି ଆସିବ।
ଭାଇ କାମ ଦେଖନ୍ତୁ ଶହେ ଏଗାର ଦବ,
ଭାତଟେ ହବ
ହବ,
ଡାଲିଟେ ହବ
ହବ,
ଭାତଟେ ହବ
ହବ,
ଡାଲିଟେ ହବ
ହବ।
କହ ସେପଟେ କିଏ ବିନା ନିମନ୍ତ୍ରଣରେ ବସିଗଲା, ତତେ 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 ଘରେ ଏତେ ବି କହ
ଦଶ ସେକେଣ୍ଡ ଭଲ ମୁଁ ପାଇଲି, ସୁନୁ ପାପୁଡ଼ି ଦେଇ ଚୁଟି ଚାଚି ଦେଲୁ ନଣ୍ଡା ମୁଁ ହେଲି। ହଁ ମତେ ଧୋକା ଦେଇ ଗାଣ୍ଡୁ ସାଥେ ରଖିଲୁ ତୁ ଭାବ, ମୋ ପରିକା କୌଶଳା ତୋ କେୟାର ନବ। ବିଶ୍ୱାସ କଲି ବିଶ୍ୱାସରେ ମୋ ଦେଲୁ ତୁ ବିଷ, କହିଲା ଟାରୁ କହୁଛୁ ଧର ଲାଗୁଛି କଷ। ଆରେ ଜଣା ପଡୁଛି ଫ୍ୟୁଚର ମୋର ପାଉଁଶ ହବ।
ଖର୍ଚ୍ଚ ପାଇଁ ପାଇଁ ପଇସା କୋଉଠୁ ଆସିବ,
ନ ବୋଲେ ଦରକାର ପଡିଲେ ମହିଳା ସମିତିର ସୁଧ ଉଠିବ।
ଇଲୁ ବୋଲୁ ଚଳିବ,
ଭାତଟେ ହବ
ହବ,
ଡାଲିଟେ ହବ
ହବ,
ଭାତଟେ ହବ
ହବ,
ଡାଲିଟେ ହବ
ହବ।
ଭାଇ ଆମେ କଣ ଶହେ ଏଗାର ଦବ, ନାଇଁ ରେ ଖାଲି ଖାଇ ଦେଇ ଚାଲିଯିବ,
ବଜେଟ ଟିକେ ବଢିଯିବ।
ଆଇଓ ଗାତାଟା ଭାରି ଖରାପ ହବ।
ନିମନ୍ତ୍ରଣ ରହିଲା ପ୍ରିୟା, ନିଶ୍ଚେ ଆସିବ, ବାଟ ଖର୍ଚ୍ଚ ପଚିଦେବ, ପ୍ରଳୟ ଦେବ,
ବିକଜ ଆମର ସବୁ ରୋଷେଇ ଶକୁନ୍ତଳା ଗୁଆଘିଅରେ ହିଁ ହବ।